ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜଗତ ଜନନୀ ମା ଦୁର୍ଗାଙ୍କର ଆଜି ମହାଅଷ୍ଟମୀ ଲାଗି ମନ୍ଦିରମାନଙ୍କେ ରୀତିନୀତି ଅନୁସାରେ ପୂଜା ଚାଲିଛେ। ସାର୍ବଜନୀନ ପୂଜା ମଣ୍ଡପମାନଙ୍କେ ଗଲାରାତି ବେଲବରଣ କରାଯାଇକରି ମହାସପ୍ତମୀ ତିଥି ପୂଜା ମୂଲ ହୋଇଛେ। ଏତାର ସହିତ ମଣ୍ଡପମାନଙ୍କେ ମାଙ୍କର ଚକ୍ଷୁଦାନ କରାଯାଇଛେ। ଏ ବଛର ରାଜଧାନୀ ଭୁବନେଶ୍ୱରନ 187ଟା ଆର୍ କଟକନ 166ଟା ପୂଜା ମଣ୍ଡପ ହୋଇଛେ। ପୁରୀ ଶ୍ରୀମନ୍ଦିରନ ଗଲାକାଲି ଦୁର୍ଗାଛୋପ ପରବର ମହାସପ୍ତମୀ ପୂଜା ହୋଇଛେ। ରାଇଜେ ମଣ୍ଡପମାନଙ୍କୁ ଷଷ୍ଠୀ ପୂଜା ଆର୍ ଶକ୍ତିପୀଠମାନଙ୍କୁ ସପ୍ତମୀ ପୂଜା ହୋଇଛେ। ସମ୍ଭଲପୁର ମହାନଗରନ 64ଟା ଜାଗା ସହିତ ଜିଲ୍ଲାର 100ନୁ ଅଧିକା ମଣ୍ଡପନ ଜଗତଜନନୀ ମା ଦୁର୍ଗାଙ୍କର ଆବାହନ କରାଯାଇଛେ। ଦଶହରା ମାସର ଉଜ୍ଜଲପଖର ଅଷ୍ଟମୀ ତିଥିନ ଆଜି ପଶ୍ଚିମ ଓଡ଼ିଶାର ପବିତ୍ର ଓଷା ଭାଇଜିନ୍ତିଆ ପାଳନ କରାଯାଉଛେ। ଭାଇମାନଙ୍କର ଦୀର୍ଘ ଜୀବନ ଆର୍ ମଙ୍ଗଲ କାମନା କରିକରି ଦୁର୍ଗା ଅଷ୍ଟମୀ ଅବସରରେ ବହିନୀମାନେ ବ୍ରତ ପାଳନ କରୁଛନ୍। ସଞ୍ଜବେଳେ ଭାଇଜିନ୍ତିଆ ପୂଜା ହେବା ଦଶହରା ଆର୍ ଭାଇଜିନ୍ତିଆର ଲାଗି ମଣ୍ଡପମାନଙ୍କେ ଭକ୍ତମାନଙ୍କର ଜବର ଭିଡ଼ ଦେଖିବାର୍କେ ମିଳିଛେ। ହେନ୍ତା ଗଲାକାଲ ପିନ୍ଧନ ଉଡ଼ନ ଘିନ୍ବାର ଲାଗି ଦୋକାନ ବଜାରମାନଙ୍କେ ଭିଡ଼ ହୋଇଥିଲା। ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ଆଜି ଦଶହରା ନବରାତ୍ର ଅବସରରେ ଭକ୍ତମାନଙ୍କୁ ମହାଗୌରୀ ବେଶତୀ ଦର୍ଶନ ଦେଉଛନ୍। ଆଶ୍ୱିନ ମାସର ଉଜ୍ଜଲପଖର ଅଷ୍ଟମୀ ତିଥି ପାଟବସ୍ତ୍ର ଆର୍ ଦହନାମାଲ ପରିଧାନ କରିଥିବା ଦେବୀଙ୍କୁ ଦର୍ଶନ କରିବା ଲାଗି ବଢ଼େ ସକାଳୁ ଭକ୍ତମାନଙ୍କର ଭିଡ଼ ହୋଇଛେ। ଜିଲ୍ଲାର କୁରୁଆଁର ମହେଶ୍ୱରୀ, ବୁର୍ଡା ଆର୍ ରେମଣ୍ଡାର ସମଲେଶ୍ୱରୀ, କମଗାର ରାମଚଣ୍ଡୀ ଆର୍ ଅଲଗା ଦେବୀ ପୀଠମାନଙ୍କେ ରୀତିନୀତି ଅନୁସାରେ ସୁଲପୂଜା ଚାଲିଛେ। ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଗଲାକାଲି ସଞ୍ଜବେଳେ ଚିକିତ୍ସାଧୀନ ଅବସ୍ଥାଟି ପରଲୋକ ହୋଇଯାଇଛେ। ମୃତ୍ୟୁବେଳକେ ତାହାକୁ 86 ବର୍ଷର ବୟସ ହେଉଥିଲା। ସେ 1991 2012 ତକ୍ ଟାଟା ସନ୍ସର ଅଧ୍ୟକ୍ଷ ଥିଲେ। ତାଙ୍କର ମୃତ୍ୟୁଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍। ରତନ ଟାଟା 1937 ଡିସେମ୍ବର 28 ତାରିଖ ଜନ୍ମ ହୋଇଥିଲେ। ସେ ଟାଟା ଗ୍ରୁପ୍ର ପ୍ରତିଷ୍ଠାତା ଜାମସେଦଜୀ ଟାଟାଙ୍କର ଅଣନାତିଆନ୍। ରାଜ୍ୟର 16 ଆକାଂକ୍ଷୀ ଜିଲ୍ଲାନ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ମାନଙ୍କୁ ନିଯୁକ୍ତି ଦେଇଛନ୍। ଇ ଅଧିକାରୀମାନେ ଆକାଂକ୍ଷୀ ଜିଲ୍ଲା ଆର୍ ଆକାଂକ୍ଷୀ ବ୍ଲକ୍ମାନଙ୍କେ ଭିନ୍ ଭିନ୍ କାର୍ଯ୍ୟକ୍ରମର ପରିଚାଳନା କରିବେ। ସମ୍ଭଲପୁର ଲାଗି ଅରବିନ୍ଦ ଅଗ୍ରୱାଲ, ସୁନ୍ଦରଗଡ଼ ଲାଗି ଅଶ୍ୱଥି ଏସ୍, ବଲାଙ୍ଗୀର ଲାଗି ବିଶାଲ ଦେବ, ବରଗଡ଼ ଲାଗି ଶାଶ୍ୱତ ମିଶ୍ର, କଳାହାଣ୍ଡି ଲାଗି ସୁଶୀଲ କୁମାର ଲୋହାଲିଙ୍କୁ ଦାୟିତ୍ୱ ଦିଆଯାଇଥିବାର ଜଣାପଡ଼ିଛି। ଆକାଂକ୍ଷୀ ଜିଲ୍ଲାମାନଙ୍କେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଉ ଜଳସେଚନ ଆର୍ ଭିଭିଭୂମି ବାଗି 5 ବଡ଼ ସାମାଜିକ ଅର୍ଥନୈତିକ କ୍ଷେତ୍ରଟି ଭିନ୍ ଭିନ୍ ଯୋଜନାର କାର୍ଯ୍ୟାନ୍ୱୟନ ହେଉଥିବା ବେଳେ ଏଥି ଉନ୍ନତ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କ ଲାଗି 50 ସୂଚକାଙ୍କ ନିର୍ଦ୍ଧାରଣ କରାଯାଇଛେ। ନୀତି ଆୟୋଗଙ୍କ ତରଫୁ ଇ କାମମାନଙ୍କର ସମୀକ୍ଷା କରାଯିବା ଲାଗି ନିଷ୍ପଭି ହୋଇଥିବାର ଜଣାପଡ଼ିଛି। ରାଜ୍ୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପିଏସ୍ୟୁ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 4% ବଢ଼ିଛେ। ଏତ୍କେ ସେମାନେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଖରେ 50% ମହଙ୍ଗା ଭତ୍ତା ପାଇବେ। ଏଟା ପିଛିଲା ଭାବେ ଗଲା ଜାନୁଆରୀ 1 ଲାଗୁ ହେବା। ହେଲେ କେନ୍ ପିଏସ୍ୟୁ କର୍ମଚାରୀମାନେ ଇ ବଢ଼ତି ଭତ୍ତା ପାଇବେ ସେ ବାବଦେ ସରକାର ସର୍ତ୍ତ ଧାରିଜ କରିଥିବାର ଜଣାପଡ଼ିଛି। ରାଜ୍ୟର ପେଟ୍ରୋଲ, ଡିଜେଲ ଆର୍ ଏଲ୍ପିଜି ବିତରକ ଆଉ ସମ୍ପୃକ୍ତ ଅଲଗା ସଂସ୍ଥାର କର୍ମକର୍ତ୍ତାମାନଙ୍କ ସାଙ୍ଗେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱରଠାରେ ଗଲାକାଲି ଆଲୋଚନା କରିଛନ୍। ଫି ଖାଉଟି ଯେନ୍ତା ସଠିକ୍ ପରିମାଣ ଆର୍ ଗୁଣାତ୍ମକ ତୈଳ ଆର୍ ଗ୍ୟାସ୍ ଦର ପାଇପାରିବେ ତାର ଉପରେ ବିତରକ ସଂସ୍ଥା ନଜର ରଖବାର ଦରକାର ବୋଲି ସେ କହିଥିଲେ। ହେନ୍ତା ଗ୍ରାହକମାନଙ୍କୁ ଭଲ ବ୍ୟବହାର କରବାର ଆର୍ ଗ୍ୟାସ୍ ବୁକିଂର 48 ଘଣ୍ଟା ଭିତରେ ଗ୍ୟାସ୍ ପହଞ୍ଚାବାର ଲାଗି ଯତ୍ନ କରବାରକେ ମନ୍ତ୍ରୀ ଶ୍ରୀ ପାତ୍ର ବୈଠକରେ କହିଥିଲେ। ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଆର୍ 1996 ବେଚ୍ର ଆଇଏଏସ୍ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟ ସରକାର ଅତିରିକ୍ତ ଦାୟିତ୍ୱ ଦେଇଛନ୍। ଶ୍ରୀ ମିଶ୍ରଙ୍କୁ ଇଡ୍କୋର ସିଏମ୍ଡି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ହେନ୍ତା ଶ୍ରୀ ମିଶ୍ର ଏହାଦେ ଓଏସ୍ଏସ୍ସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍। ରାଇଜେ ଥିବାର ବେସରକାରୀ ଯୁକ୍ତ 2 କଲେଜ 448 ବର୍ଗଥି ନିଯୁକ୍ତି ଲାଗି ଆଇବା 17 ଦିନ ସ୍ନାତକୋତ୍ତର ଶିକ୍ଷକ ପିଜିଟି ପରୀକ୍ଷା ହେବା। ଇ ବାବଦେ ଗଲାକାଲି ଉଚ୍ଚଶିକ୍ଷା ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛେ। ଭୁବନେଶ୍ୱର ସହିତ ସମ୍ଭଲପୁର, ରାଉରକେଲା, ଭବାନୀପାଟଣା, କଟକ, ବ୍ରହ୍ମପୁର, ଜୟପୁର, ବାଲେଶ୍ୱର, କେନ୍ଦୁଝର ଜୋନ୍ର ଇ ପରୀକ୍ଷା ହେବା। ସେଦିନ 3 ସିଟିଂଥି ଇ ପରୀକ୍ଷା କରାଯିବା ବୋଲି ଜଣାପଡ଼ିଛେ। ପିପିଡବ୍ଲ୍ୟଡିଏଲ୍ ତରଫୁ ମା ମାଣିକେଶ୍ୱରୀଙ୍କର ଛତର ଯାତ୍ରା ଲାଗି ଆଇବାକାଲି ଲୋକର ସୁରକ୍ଷାକେ ନଜର ସ୍ଥିର କରି ଭବାନୀପାଟଣା ସହର ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଇ କଟକଣା ସକାଳର 5 ଉପରବେଳା 2 ତକ ଜାରି ରହିବ ବୋଲି କମ୍ପାନୀ ତରଫୁ କୁହାଯାଇଛି। ଆଇସାନୁ ଓଡ଼ିଶା ହାଇକୋର୍ଟର ଦଶହରା ଛୁଟି ମୂଲ ହେଉଛେ। ଏଥିଲାଗି ଆଇବା 20 ତକ କୋର୍ଟ ବନ୍ଦ ରହିବ। ଆଇବା 21 ତାରିଖ ଦିନ କୋର୍ଟନ ଆଘରବାଗିର କାମ ମୂଲ ହେବା। ହେଲେ ଏହି ସମୟଥି 18 ଦିନ ଅବକାଶକାଳୀନ ଅଦାଲତ ବସବା ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ତରଫୁ ଗୋଟିଏ ବିଜ୍ଞପ୍ତି କୁହାଯାଇଛି। ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।